ନମସ୍କାର ଶ୍ରୋତା ବନ୍ଧୁ, ଆମର ନୂଆ ଅଭିଯାନ ଅଧିକାର ଅଛିର ପ୍ରଥମ ଅଧ୍ୟାୟକୁ ସ୍ୱାଗତ ଜଣାଉଛି। ଆଜି ଆମ କଥା ହେବା ଶିକ୍ଷା ଅଧିକାର ନିୟମାବଳୀ ବିଷୟରେ, ଯାହା ଭିତରେ 6-14 ବର୍ଷ ବୟସ ପିଲାମାନଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ପାଇବାର ଅଧିକାର ଅଛି। ଧନୀ ଏବଂ ଗରିବଙ୍କ ମଧ୍ୟରେ ଦୂରତା ଉଚ୍ଚମାନର ଶିକ୍ଷା ବହୁ ପରିମାଣରେ କମେଇ ଦେଇଥାଏ। ଏଥିପାଇଁ ଶିକ୍ଷା ଅଧିକାର ନିୟମାବଳୀ ଆମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ହଁ ଶ୍ରୋତା ବନ୍ଧୁ, ଯଦି ସବୁ ବାପା ମା, ସମସ୍ତ ଶିକ୍ଷକ ଏବଂ ବିଦ୍ୟାଳୟ ପ୍ରଶାସନ ଏକଜୁଟ ହୋଇ କାମ କରିବେ, ତେବେ ଆମେ ସରକାରୀ ବିଦ୍ୟାଳୟକୁ ଉନ୍ନତ କରିପାରିବା। ଆଜିର ପିଲାମାନଙ୍କୁ କାଲିର ସକ୍ଷମ ଯୁବକ ରୂପେ ଗଢ଼ି ତୋଳିପାରିବା। ନିୟମାବଳୀର ଅନ୍ତର୍ଗତ ବିଦ୍ୟାଳୟରେ ପଢ଼ାଇବାର ଏଭଳି ଉପାୟ ଗ୍ରହଣ କରାଯାଇଛି ଯେ ଯେଉଁଥିପାଇଁ ପିଲାମାନଙ୍କ ଭବିଷ୍ୟତର ବିକାଶ ହୋଇପାରିବ। ପିଲାମାନଙ୍କର ସବୁଦିନିଆ ପାଠପଢ଼ା ସହିତ ସେମାନଙ୍କର ବୁଝିବା ଓ ଶିଖିବାର କ୍ଷମତାର ମୂଲ୍ୟାଙ୍କନ ମଧ୍ୟ କରିବାର ନିର୍ଦ୍ଦେଶ ଅଛି। ସମଗ୍ର ମୂଲ୍ୟାଙ୍କନ ପାଇଁ ବର୍ଷ ଶେଷରେ ପିଲାମାନଙ୍କୁ କିଛି ବି ପରୀକ୍ଷା ଦେବାକୁ ପଡ଼ିନଥାଏ। ଏହି ପ୍ରକାରର ମୂଲ୍ୟାଙ୍କନ ଦ୍ୱାରା ହିଁ ବିଦ୍ୟାର୍ଥୀମାନଙ୍କର ସମସ୍ତ ପକ୍ଷରେ ଶିକ୍ଷକମାନେ ଧ୍ୟାନ ଦେଇପାରନ୍ତି। ବିନା ଭେଦଭାବରେ ମାତୃଭାଷାର ଶିକ୍ଷା ଆର୍‌ଟିଆଇ ଆକ୍ଟର ଲକ୍ଷ୍ୟ। ଆଇନ ଅନୁସାରେ ପିଲାମାନଙ୍କୁ ଶିକ୍ଷା ପାଇବାରୁ କେହି ବି ବଞ୍ଚିତ କରିପାରିବେ ନାହିଁ। କଣ ଆପଣ ଜାଣନ୍ତି କି, ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ବିଦ୍ୟାଳୟ 1 କିଲୋମିଟରରୁ କମ୍ ଦୂରରେ ହେବା ଆବଶ୍ୟକ ଏବଂ 6ରୁ ଅଧିକ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ 3 କିଲୋମିଟରରୁ କମ୍ ଦୂରରେ। ଦୁର୍ଗମ ଅଞ୍ଚଳରେ ତ ବିଦ୍ୟାଳୟର ପ୍ରଶାସନକୁ ହିଁ ବସ୍ କିମ୍ବା ଗାଡ଼ିରେ ପିଲାମାନଙ୍କୁ ବିଦ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚାଇବାର ଦାୟିତ୍ୱ ନେବା ପାଇଁ ପଡ଼େ। କୌଣସି ବିଦ୍ୟାଳୟରେ ଯଦି ପିଲାମାନଙ୍କୁ ନାମ ଲେଖାଇବା ପାଇଁ ମନା କରନ୍ତି, ତେବେ ଆପଣ ଏହାର ବିରୋଧ କରନ୍ତୁ। ନାମ ଲେଖାଇବା ସମୟରେ ଆପଣ କିଛି ବି ପଇସା କିମ୍ବା ପ୍ରମାଣପତ୍ର ଜମା କରିବା ଆବଶ୍ୟକ ନାହିଁ। ପିଲାମାନଙ୍କ ନାମ ଲେଖାଇବା ସମୟରେ ବିଦ୍ୟାଳୟକୁ ତାର ବୟସ ଅନୁସାରେ ଉପଯୁକ୍ତ ଶ୍ରେଣୀରେ ଦାଖଲ କରିବାକୁ ପଡ଼ିଥାଏ। ଯଦିଓ ସେହି ପିଲା ବିପରୀତ ପରିସ୍ଥିତି କାରଣ ଯୋଗୁଁ କିଛି ବର୍ଷ ବିଦ୍ୟାଳୟକୁ ନ ଆସିଥାଏ, ଆର୍‌ଟିଇ ଆକ୍ଟ ଅନୁସାରେ ଶାରୀରିକ ଅକ୍ଷମ ପିଲା ଏବଂ ପଛୁଆ ଜାତି ଓ ବର୍ଗର ପିଲାମାନଙ୍କ ପାଇଁ ପ୍ରାଇଭେଟ ବିଦ୍ୟାଳୟରେ 25% ପର୍ଯ୍ୟନ୍ତ ସ୍ଥାନ ସଂରକ୍ଷିତ ଅଛି। ଶାରୀରିକ ଅକ୍ଷମ ପିଲାମାନଙ୍କୁ ନାମ ଲେଖାଇବା ସମୟରେ ପ୍ରତ୍ୟେକ ବିଦ୍ୟାଳୟକୁ ବିଶେଷ ବ୍ୟବସ୍ଥା କରିବାକୁ ପଡ଼ିଥାଏ, ଯାହାଦ୍ୱାରା ପିଲାମାନେ ଶ୍ରେଣୀ ବା ବିଦ୍ୟାଳୟରେ ଆରାମରେ ପ୍ରବେଶ କରିପାରିବେ। ଉଚ୍ଚମାନର ଶିକ୍ଷା ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ କୌଣସି ବାଧା ନ ରହିବା ଉଚିତ, ଏହା ପ୍ରତ୍ୟେକ ପିଲାର ଅଧିକାର ଅଟେ। କଣ ଆପଣଙ୍କ ଅଞ୍ଚଳରେ ବିଦ୍ୟାଳୟଗୁଡ଼ିକ ଆଜିର ଅଧ୍ୟାୟରେ କୁହାଯାଇଥିବା ଶିକ୍ଷା ଅଧିକାର ନିୟମାବଳୀର ପ୍ରଭେଦ ଅନୁସାରେ ସବୁ ସେବା ଏବଂ ସୁବିଧା ମିଳୁଛି? ଯଦି ନା, ତେବେ ଆମେ ଏହି ବିଷୟରେ ବିସ୍ତୃତ ଭାବେ କହିବୁ ଏବଂ ଆମେ ଆପଣଙ୍କ କଥା ସରକାରଙ୍କ ପର୍ଯ୍ୟନ୍ତ ପହଞ୍ଚାଇବୁ, କାହିଁକି ନା ଅଧିକାର ଅଛି। ପ୍ରତିକ୍ରିୟା ଦେବା ପାଇଁ ଦବାନ୍ତୁ ନମ୍ବର 3। ଆମେ ବୁଧବାର ସନ୍ଧ୍ୟା 8ଟାରେ ଏହି ଅଧ୍ୟାୟକୁ ପୁନଃ ପ୍ରସାରଣ କରିବୁ। ଅଧିକାର ଅଛିର ଦ୍ୱିତୀୟ ଅଧ୍ୟାୟ ଆପଣ ଶୁଣିପାରିବେ ଆସନ୍ତା ସପ୍ତାହ ଶନିବାର ସନ୍ଧ୍ୟା 7ଟାରେ। ଧନ୍ୟବାଦ।